ओम शांति। अमृत धारा कार्यक्रम आपण मानको स्वागत जणोची। आध्यात्म प्रेमी भाई भौनी माने आमे सब चर्चा करथिले भगवान कर दिव्य कर्तव्य धारापृष्ठ को भगवान केतेबेले आसंती को समय आसंती एवं से तांकर कर्तव्य किमिति करंती। ज्ञान आधार रे ही मनुष्यर जीवन रे परिवर्तन आसी पारिबो। तो मनुष्य को ज्ञान देखि भगवान परिवर्तन करंती, ताहले मनुष्य को ज्ञान किमिति देबे? मनुष्य को ज्ञान देबा पई भगवान को मनुष्य भाषा रे किछि कहिबाकू पड़िबो। यदि मनुष्य भाषा रे किछि न कहंती ताहले मनुष्य से ज्ञान उपलब्धि करियो किमिति? अनेक लोक कहंती भगवान ऊपर बसी के आकाशवाणी करंती कि ताको ऊपर टचिंग करंती। विचार करिया विषय आज मनुष्यर बुद्धि एते भ्रष्ट हो सारी, तम प्रधान हो सारी, मलिन हो सारी, मनुष्य को डायरेक्ट कौन सी कथा कहले भी से बुझी पारुनी। आ जदि भगवान ऊपर रहिकी खाली प्रेरणा दउथिबे बा शून्यवाणी करिवे आकाशवाणी करिवे मनुष्य सब परिवर्तन हो जाए। चिंता करियार विषय भगवान कहते मुझे कौन सी शून्यवाणी बा प्रेरणा करेनी, मु तो धरापृष्ठ को आसे एवं मते मनुष भाषा ही मनुष को ज्ञान देवाक पड़ी था। तेणु भगवान इस संसार को ज्ञान देवा पई आसंती एवं ज्ञान दियंती तार यादगार रूप रे, तार स्मृति चिन्ह रूप रे आम गीता शास्त्र भारतवर्ष देखु। गीतारे देखु भगवान उवाच अर्जुन उवाच, भगवान उवाच अर्जुन उवाच व्याख्या रही ना नहीं? तो भगवान मनीष को शिक्षा देखते अर्जुन किए जन जिज्ञासु, से भगवान को भिन्न भिन्न संसार विभिन्न परिस्थिति रे से हतोत्साह हो जाए, ता जीवन रे किसी उमंग उत्साह नहीं, से कार्य करिया पई निजर कर्म करिया पई अक्षम मन करुची, गाल उपरे हाथ देकी बसी पड़ी भांगी जाइची। सेतेबेले से भगवान को अनेक प्रश्न पचारुची एवं भगवान ताकु ए संसार रूपी जीवन संग्राम रे आमे केमती विजयी हवा, आमे केमती आगुकु जीवन रे बढ़िबा, सेतिपई ताकु सब शिक्षा देइजंदी। आउ सेई भगवान कर शिक्षा गुडा को गीता शास्त्र रे संकलन कराइची। तो धरापृष्ठ को दिने ना दिने भगवान आसिकी मनुष्य को मनुष्य भाषा रे ही ज्ञान दियंती एवं से सत ज्ञान द्वारा ही मनुष्य जीवन रे परिवर्तन हुए। मनुष्य को ज्ञान सत्संग आधार रे ही परिवर्तन करा जाय पारे, ना कि काकू पनिशमेंट देकी काकू दंड देकी। तो भगवान वास्तव रे जेतेबेले धरापृष्ठ को आसती मनुष्य भाषा रे किछि कहिबा पई, जेतु भगवान निराकार ज्योति बिंदु स्वरूप तांकर निजर देह नाही, से आम मनुष्य मानक जने लोक को सिलेक्ट करती एवं ता शरीर भितर परकाय प्रवेश करी ता मुखार बिंद द्वारा आम समस्त को ज्ञान दियंती एवं से ज्ञान जी शुणे ता जीवन रे गोटे अलौकिक परिवर्तन आसी जाए एवं धीरे धीरे से ज्ञान परिव्याप्त हो कि समग्र विश्व रे जेते व्याप्त हो जाए ते संसार अनेक मनुष्य परिवर्तन हो जाती एवं धीरे धीरे परिवर्तन है कि इस संसार रे गोटे विराट परिवर्तन देखा जाए एवं तापरे पुराना दुनिया विनाश हो जाए। जो मैंने परिवर्तन ही था से मैंने पुणी से नुआ दुनिया रे जन्म नहीं कि गोटे नुआ दुनिया रे सृष्टि करती संरचना करती, तेणु दुनिया रे परिवर्तन हुए। ତେଣୁ ଦୁନିଆକୁ ପରିବର୍ତ୍ତନ କରିବା ପାଇଁ ମଣିଷକୁ ପରିବର୍ତ୍ତନ କରିବା ପାଇଁ ଭଗବାନ ମଣିଷ ଭାଷାରେ ଜ୍ଞାନ ଦେବା ପାଇଁ ଗୋଟେ ମଣିଷକୁ ସିଲେକ୍ଟ କରନ୍ତି, ତା ଶରୀର ଭିତରେ ପରକାୟ ପ୍ରବେଶ କରିକି ନିଜର ଦିବ୍ୟ କର୍ତ୍ତବ୍ୟ କରନ୍ତି ଏବଂ ଯାହାଦ୍ୱାରା କରନ୍ତି ତା ନାଁ ବ୍ରହ୍ମା ରଖାଯାଏ ଏବଂ ବ୍ରହ୍ମା ଦ୍ୱାରା ହିଁ ଗୋଟେ ନୂଆ ଦୁନିଆର ସ୍ଥାପନା ହୁଏ, ଶଙ୍କରଙ୍କ ଦ୍ୱାରା ପୁରୁଣା ଦୁନିଆର ବିନାଶ ହୁଏ ଏବଂ ବିଷ୍ଣୁଙ୍କ ଦ୍ୱାରା ନୂଆ ଦୁନିଆର ପାଳନ ହୁଏ। ତେଣୁ ଭଗବାନଙ୍କୁ ଶିବଙ୍କୁ ତ୍ରୟମ୍ବକେଶ୍ୱର କୁହାଯାଇଛି, ସେ ବ୍ରହ୍ମା ବିଷ୍ଣୁ ଶଙ୍କର ତିନି ଜଣ ଯାକ ଈଶ୍ୱର, ବ୍ରହ୍ମେଶ୍ୱର ବିଶ୍ୱମ୍ଭରେଶ୍ୱର ଶଙ୍କରେଶ୍ୱର ତ୍ରୟମ୍ବକେଶ୍ୱର। ତେଣୁ ବର୍ତ୍ତମାନ ସଂସାରର ପରିବର୍ତ୍ତନ କରିବା ପାଇଁ ଭଗବାନଙ୍କର ସ୍ଥାପନା କର୍ତ୍ତବ୍ୟ ଚାଲିଛି ଏବଂ ଭଗବାନ ବ୍ରହ୍ମାଙ୍କ ମାଧ୍ୟମ ଦ୍ୱାରା ବିଶ୍ୱର ପରିବର୍ତ୍ତନ କରିଚାଲିଛନ୍ତି। ସେଟା କେମିତି କରୁଛନ୍ତି ସେ ବିଷୟରେ ଜାଣିବା ପାଇଁ ପ୍ରଜାପିତା ବ୍ରହ୍ମା କିଏ, ଆମେ ଶାସ୍ତ୍ର ପୁରାଣରେ ବ୍ରହ୍ମାଙ୍କ ବିଷୟରେ ଅନେକ କଥା ଶୁଣୁଛେ, ତ ସେ ବ୍ରହ୍ମା କିଏ ବାସ୍ତବରେ ଏବଂ ବର୍ତ୍ତମାନ ବ୍ରହ୍ମାଙ୍କୁ ରଚନା କରିକି ଭଗବାନ ତାଙ୍କ ଦିବ୍ୟ କର୍ତ୍ତବ୍ୟ କେମିତି କରୁଛନ୍ତି ସେ କଥା ଜାଣିବା ପାଇଁ ପ୍ରଥମରେ ପ୍ରଜାପିତା ବ୍ରହ୍ମା କିଏ ତାଙ୍କର ଅଲୌକିକ ପରିଚୟ ବୁଝେଇଦେଲେ ଆପଣମାନେ ଆହୁରି ଭଲ ଭାବେ ବୁଝିପାରିବେ। ତେଣୁ ଆସନ୍ତୁ ବର୍ତ୍ତମାନ ଆମେ ଚର୍ଚ୍ଚା କରିବା କି ପ୍ରଜାପିତା ବ୍ରହ୍ମା କିଏ, ତାଙ୍କର ଅଲୌକିକ ପରିଚୟ କ'ଣ। ଆଜି ଭାରତବର୍ଷରେ ଶାସ୍ତ୍ର ଆଦି ପୁରାଣ ଶାସ୍ତ୍ରରେ ବ୍ରହ୍ମାଙ୍କ ଚରିତ୍ର ବିଷୟରେ ଯେଉଁ ଗାୟନ ରହିଛି, ବ୍ୟାଖ୍ୟା ରହିଛି, ବ୍ରହ୍ମାଙ୍କର ଯେଉଁ ଚିତ୍ର ଆମେ ଭାରତବର୍ଷର କ୍ୟାଲେଣ୍ଡର୍ସ ଆଦି ଚିତ୍ର ଆଦି ଯେଉଁ ମିଳୁଛି ସେଥିରେ ଆମେ ଯେଉଁ ଦେଖୁଛୁ ବ୍ରହ୍ମାଙ୍କର ଚିତ୍ର, କୌଣସି ବୁଦ୍ଧିଜୀବୀ କେବେ ବି ସେ ଚିତ୍ର ଦେଖିକି କେବେ ସ୍ୱୀକାର କରିବନି। ତେଣୁ ଏମିତି ଲୋକ ବାସ୍ତବରେ ଧରାପୃଷ୍ଠରେ କେବେ ହୋଇପାରିବେ। ବ୍ରହ୍ମାଙ୍କୁ ଚାରିଟା ମୁଣ୍ଡ ଦେଖାଇ ଦିଆହେଇଛି, ଗୋଟେ ପଦ୍ମଫୁଲଟିଏ ରହିଛି ତା ଉପରେ ବସିଛନ୍ତି, ଚାରିଟା ହାତ ଅଛି, ବେଦଶାସ୍ତ୍ର ଧରିଛନ୍ତି, କମଣ୍ଡଳ ଧରିଛନ୍ତି, ମାଳା ଜପୁଛନ୍ତି, ତପସ୍ୱୀ ଉପରେ ଦେଖାହେଇଛି। ତ ମନରେ ପ୍ରଶ୍ନ ଉଠେ, ଜଣେ 50-60-70 କିଲୋର ଲୋକ ଜଣେ କ'ଣ ଗୋଟେ ପଦ୍ମଫୁଲ ଉପରେ ବସିପାରିବ? ପଦ୍ମଫୁଲ ତ ଏତେ ଛୋଟ, ତା ଉପରେ ବସିଲେ କ'ଣ ଅବସ୍ଥା ହେବ ଭାବନ୍ତୁ, ବସିପାରିବ କି? ଆଉ କାହାରି ଚାରିଟା ମୁଣ୍ଡ କେବେ ଦେଖିଛନ୍ତି କି? କେବେ ଚାରିଟା ହାତ କେବେ ଦେଖିଛନ୍ତି? ଏମିତି ଦୁନିଆରେ ଦେଖିଛନ୍ତି କେବେ ଲୋକ? ତ ଏଇ ଯେଉଁ ବ୍ରହ୍ମାଙ୍କ ଚିତ୍ର ଆମେ ଦେଖୁଛେ, ସେମିତି ବିଷ୍ଣୁଙ୍କ ଚିତ୍ର ବି, ଶଙ୍କରଙ୍କ ଚିତ୍ର ବି, ଅନେକ ଦେବୀ ଦେବତାମାନଙ୍କ ଚିତ୍ର ଯେଉଁ ଆମ ଭାରତବର୍ଷରେ ଉପଲବ୍ଧ ରହିଛି, ସେ ଚିତ୍ରଗୁଡ଼ା ଦେଖିଲେ ମନରେ ଅନେକ ପ୍ରଶ୍ନ ଉଠେ, ଏଟା କେମିତି ସମ୍ଭବ ହୋଇପାରେ? କୌଣସି ବୁଦ୍ଧିଜୀବୀ ଲୋକ ଏହାକୁ ସ୍ୱୀକାର କରିପାରିବେନି, ତାଙ୍କ ବୁଦ୍ଧି ଦ୍ୱାରା କେମିତି ଜଣେ ଲୋକ ବି ସମ୍ଭବ ହୋଇପାରନ୍ତି? ତ ବାସ୍ତବରେ ତାର ଆଧ୍ୟାତ୍ମିକ ରହସ୍ୟ କିଛି ରହିଛି ଯେଉଁଟା ମଣିଷ କେବେ ଚିନ୍ତା କରିନି। ଆମେ ଖାଲି ଭାବନା ବିଭୋର ହୋଇକି ସେଗୁଡ଼ା ସତ ବୋଲିକି ଭାବିନି, ଯେ ଆମେ ବିବେକ କେବେ ଲଗେଇନୁ, ତାର ଆଧ୍ୟାତ୍ମିକ ଅର୍ଥ କ'ଣ କେବେ ବୁଝିବା ପାଇଁ ଚିନ୍ତା କରିନୁ। କିନ୍ତୁ ସ୍ୱୟଂ ଭଗବାନ ଆସିକି ଯେତେବେଳେ, ପରମାତ୍ମା ଶିବ ଆସିକି ଯେତେବେଳେ ସବୁ ଏ ଅଗମ ନିଗମର ସବୁ ଭେଦ ଖୋଲୁଛନ୍ତି, ତା ଗୁହ୍ୟ ରହସ୍ୟ ସବୁ ଆମ ସାମ୍ନାରେ ଉଦ୍ଘାଟନ କରୁଛନ୍ତି, ଆମେ ତାପରେ ବୁଝିପାରୁଛେ। ତ ଶିବ ବାବା କହୁଛନ୍ତି, ପରମାତ୍ମା କହୁଛନ୍ତି କି ବ୍ରହ୍ମା ବାସ୍ତବରେ ଜଣେ ମଣିଷ, ଯେହେତୁ ପତିତ ଦୁନିଆକୁ ପାବନ ଦୁନିଆ ବନାଇବା ପାଇଁ ପତିତ ପାବନ ପରମାତ୍ମା ଶିବଙ୍କୁ ଯେତେବେଳେ ଧରାପୃଷ୍ଠକୁ ଆସିବାକୁ ପଡ଼େ, ଦୁନିଆରେ କେବଳ ପତିତି ଲୋକ ହିଁ ଥାନ୍ତି, ଆଉ ସେହି ଲୋକମାନଙ୍କ ଭିତରୁ ହିଁ ଜଣକୁ ସେ ସିଲେକ୍ଟ କରିକି ତାଙ୍କ ମୁଖାରବିନ୍ଦୁ ଦ୍ୱାରା ଜ୍ଞାନ ଦେଇକି ପତିତ ମଣିଷକୁ ପାବନ କରନ୍ତି, ଏବଂ ଯେଉଁ ମଣିଷକୁ ସେ ଆଧାର ବନିଥାନ୍ତି, ଯାହା ଶରୀର ଭିତରେ ପ୍ରବେଶ କରନ୍ତି ଲୋକ ବାହାରୁ, ତ ସେ ସାଧାରଣ ମଣିଷକୁ ଦେଖେ, କିନ୍ତୁ ତା ଭିତରେ ପରମାତ୍ମା ଆସିକି କହୁଛନ୍ତି ସେଟା ସାଧାରଣ ମୂଢ଼ମତି ଲୋକ ବିଶ୍ୱାସ କରିପାରେନି, ବୁଝିପାରେନି। ତେଣୁ ତ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ କ'ଣ କହିଛନ୍ତି, ଅବଜାନନ୍ତି ମାମ ମୂଢ଼ା ମାନୁସୀମ ତନୁମାଶ୍ରିତ, ମତେ ମୂଢ଼ମତି ଲୋକ ଗୋଟେ ସାଧାରଣ ମଣିଷ ଶରୀର ଭିତରେ ଦେଖିକି ଚିହ୍ନି ପାରନ୍ତିନି। ତ ଭଗବାନ ଯେତେବେଳେ ଆସନ୍ତି, ଆମ ପତିତ ମଣିଷ ଭିତରୁ ଗୋଟେ ମଣିଷକୁ ସିଲେକ୍ଟ କରନ୍ତି, ତାଙ୍କ ଶରୀର ଭିତରେ ପ୍ରବେଶ କରିକି ତାଙ୍କର ଦିବ୍ୟ କର୍ତ୍ତବ୍ୟର ନାଁ ବ୍ରହ୍ମା ରଖନ୍ତି। ବ୍ରହ୍ମା ଶବ୍ଦ ବାସ୍ତବରେ ବ୍ରିହି ଶବ୍ଦରୁ ଆସିଛି, ସଂସ୍କୃତର ବ୍ରିହି ଶବ୍ଦ, ଅର୍ଥାତ୍ ଯିଏ ନିଜ ମୁଖ ଦ୍ୱାରା ରଚନା କରିଥାଏ, ୱାନ୍ ହୁ କ୍ରିଏଟ୍ସ ଥ୍ରୁ ହିଜ୍ ମାଉଥ। ତ ମୁଖ ଦ୍ୱାରା କେମିତି ରଚନା ହେବ ଚିନ୍ତା କରିବା ବିଷୟ, ମୁଖ ଦ୍ୱାରା କୌଣସି ସନ୍ତାନ ସନ୍ତତି ଉତ୍ପନ୍ନ ହୁଅନ୍ତି କି, ତାହାର ବି ଆଧ୍ୟାତ୍ମିକ ଅର୍ଥକୁ ବୁଝିବା ଦରକାର। ଭଗବାନ କହନ୍ତି, ମୁଁ ଯେତେବେଳେ ଆସେ ଜଣେ ମଣିଷର ଆଧାର ନେଇକି ତା ମୁଖାର ବିନ୍ଦୁ ଦ୍ୱାରା ଲୋକଙ୍କୁ ଜ୍ଞାନ ଶୁଣାଏ, ସେ ଜ୍ଞାନ ଶୁଣିଲା ପରେ ଲୋକଙ୍କ ଜୀବନରେ ଗୋଟିଏ ଘୋର ପରିବର୍ତ୍ତନ ଆସିଥାଏ ଏବଂ ସେ ତାଙ୍କ ନିଜର ଧର୍ମ କର୍ମ ତାଙ୍କ ସବୁ ଜିନିଷ ବଦଳିଯାଏ ଏବଂ ସେମାନେ ସବୁ ଶୁଦ୍ର ମଣିଷରୁ ଦେବତୁଲ୍ୟ ହୋଇଯାଆନ୍ତି, ଅର୍ଥାତ୍ ଗୋଟିଏ ନୂଆ ଜନ୍ମ ତାଙ୍କର ହୋଇଯାଏ, ଗୋଟିଏ ଅଲୌକିକ ଦିବ୍ୟ ଜନ୍ମ ହୋଇଯାଏ। ତେଣୁ ଭଗବାନ ସେହି ଆଧାରରେ ମଣିଷର ଗୋଟିଏ ନୂଆ ଜନ୍ମ ଦେଇଥାନ୍ତି। ମନ୍ତର କରିକି ବା ମୁହଁରୁ କୌଣସି ଏମିତି ମଣିଷ ସନ୍ତାନ ଉତ୍ପତ୍ତି ହୁଅନ୍ତିନି, କିନ୍ତୁ ଯେଉଁ ପତିତ ମଣିଷ ଧାରାପୃଷ୍ଠରେ ଅଛନ୍ତି ତାଙ୍କୁ ଦିବ୍ୟ ଜ୍ଞାନ ଦ୍ୱାରା ତାଙ୍କ ଜୀବନରେ ଗୋଟେ ଅଲୌକିକ ପରିବର୍ତ୍ତନ ଆଣନ୍ତି, ଅର୍ଥାତ୍ ତାଙ୍କର ଗୋଟେ ନୂଆ ଜନ୍ମ ହୋଇଯାଏ। ତ ସେଥିପାଇଁ ତ ଭଗବାନଙ୍କୁ ବିଗିଡ଼ିକୁ ବନାନେ ବାଲା କୁହାଯାଏ। ଭଗବାନ ନୂଆ ଆସିକି କିଛି ଛୁ ମନ୍ତର କରିକି କରନ୍ତିନି, ଏ ସଂସାର ଯେତେବେଳେ ପତିତ ହୋଇଯାଏ ଆମମାନଙ୍କୁ ପୁଣି ଭଗବାନ ଆସିକି ପାବନ କରନ୍ତି। ତେଣୁ ପତିତକୁ ପାବନ ବନେଇବା ବାଲା କୁହାଯାଏ, ନର୍କକୁ ସ୍ୱର୍ଗ ବନେଇବା ବୋଲି କୁହାଯାଏ, ମଣିଷକୁ ଦେବତା ବନେଇବା ବାଲା ବୋଲି କୁହାଯାଏ। ତେଣୁ ପ୍ରଥମରେ ନର୍କ ଥିଲା ତାହାକୁ ପରିବର୍ତ୍ତନ କରିକି ସ୍ୱର୍ଗ ବନାନ୍ତି, ପତିତ ଲୋକ ଥିଲେ ତାଙ୍କୁ ପାବନ କରନ୍ତି। ତ ଭଗବାନ ଗୋଟେ ସାଧାରଣ ମଣିଷ ଶରୀର ଭିତରେ ପ୍ରବେଶ କରିକି ତା ଅଲୌକିକ ଦିବ୍ୟ କର୍ତ୍ତବ୍ୟର ନାଁ ବ୍ରହ୍ମା ରଖନ୍ତି। ପ୍ରଜା ପିତା ବ୍ରହ୍ମା ଅର୍ଥାତ୍ ଦି ଫାଦର ଅଫ୍ ଦି ହ୍ୟୁମାନିଟି। ଆମେ ଭାରତୀୟ ଶାସ୍ତ୍ରରେ ଆମେ ବ୍ରହ୍ମାଙ୍କୁ ଆଦି ପିତା ବୋଲି କହିଥାଉ, ମଣିଷ ସୃଷ୍ଟିର ଆଦି ପିତା, ତାଙ୍କଠୁ ହିଁ ଆମେ ସମସ୍ତେ ସନ୍ତାନ ସନ୍ତତି ଉତ୍ପନ୍ନ ହୋଇଛୁ ବୋଲିକି ବ୍ୟାଖ୍ୟା ରହିଛି, ଏବଂ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ବୋଲି ଆମେ ଶୁଣୁଛୁ। ତ ଭଗବାନ ଯେତେବେଳେ ବ୍ରହ୍ମାଙ୍କୁ ତିଆରି କରନ୍ତି, ତାଙ୍କ ମୁଖାରବିନ୍ଦ ଦ୍ୱାରା ଜ୍ଞାନ ଶୁଣାନ୍ତି, ବ୍ରହ୍ମା ନିଜେ ବି ସେ ଜ୍ଞାନ ଶୁଣେ, ତା ଜୀବନରେ ସେ ପରିବର୍ତ୍ତନ ଆଣେ ଏବଂ ଯେଉଁମାନେ ଶୁଣନ୍ତି ତାଙ୍କ ଜୀବନରେ ବି ପରିବର୍ତ୍ତନ ଆସେ। ତ ବର୍ତ୍ତମାନ ଏମିତି ଗୋଟେ ସାଧାରଣ ମଣିଷକୁ ନେଇକି ଭଗବାନ ତାଙ୍କ ଦିବ୍ୟ କର୍ତ୍ତବ୍ୟ କରୁଛନ୍ତି ଏବଂ ତା ନାଁ ବ୍ରହ୍ମା ରଖିଛନ୍ତି। ତେଣୁ ଚାଲନ୍ତୁ ଚର୍ଚ୍ଚା କରିବା ସେ ପ୍ରଜାପିତା ବ୍ରହ୍ମା କିଏ। ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀ ବିଶ୍ୱବିଦ୍ୟାଳୟରେ ଆପଣ ଜଣେ ମେଲ୍ ବା ପୁରୁଷ ଲୋକଙ୍କର ଫଟୋ, ବୃଦ୍ଧ ମଣିଷର ଫଟୋ ଚାରିଆଡ଼େ ଦେଖୁଥିବେ, ଯେଉଁଠି ବି ବିଶ୍ୱବିଦ୍ୟାଳୟ ଦେଖିଥିବେ ଆପଣମାନେ ସବୁଠି ଏମିତି ଜଣେ ବୟୋଜ୍ୟେଷ୍ଠ ପୁରୁଷଙ୍କର ଫଟୋ ରଖାହେଇଛି ଏବଂ ତା ତଳେ ପିତା ଶ୍ରୀ ବ୍ରହ୍ମା ପ୍ରଜାପିତା ବ୍ରହ୍ମା ଲେଖାହେଇଛି ଆପଣ ଦେଖିଥିବେ। ତ ଏଇ ବ୍ରହ୍ମା ବାବା ବାସ୍ତବରେ କିଏ, ତାଙ୍କର ଅଲୌକିକ ପରିଚୟ କ'ଣ? ବ୍ରହ୍ମା ବାବା ଭାରତ ପାକିସ୍ତାନ ବିଭାଜନ ପୂର୍ବରୁ ସିନ୍ଧ ହାଇଦ୍ରାବାଦ, ଯେଉଁଟା ଆଜି ବର୍ତ୍ତମାନ ପାକିସ୍ତାନରେ ଅଛି, ସେଠି ଗୋଟେ ମଧ୍ୟବିତ୍ତ ପରିବାରରେ ଗୋଟେ ସ୍କୁଲ ହେଡ୍ମାଷ୍ଟରଙ୍କ ଘରେ ଜନ୍ମ ନେଇଥିଲେ। ସିନ୍ଧି କୂଳରେ, ସିନ୍ଧି ପରିବାରରେ, ନୈଷ୍ଠିକ ବ୍ରାହ୍ମଣ କୃପଳାନୀ ବଂଶରେ ସେ ଜନ୍ମ ନେଇକି ବାଲ୍ୟାବସ୍ଥାରୁ ବହୁତ ଭକ୍ତି କରୁଥିଲେ, ବିଷ୍ଣୁଙ୍କର ଅନନ୍ୟ ଭକ୍ତ ଥିଲେ, ଗୀତା ପାଠି ଥିଲେ, ଗୀତା ନ ପଢ଼ିବା ପର୍ଯ୍ୟନ୍ତ ପାଣି ବି ସ୍ପର୍ଶ କରୁନଥିଲେ। ତାଙ୍କ ପାଠପଢ଼ା ପାଇଁ ସେତେ ରୁଚି ନଥିଲା, ତେଣୁ ତାଙ୍କ ବାପା ତାଙ୍କୁ ବିଜନେସ୍ ଶିଖିବା ପାଇଁ କଲିକତା ପଠାଇ ଦେଇଥିଲେ ଏବଂ କଲିକତାରେ ସେ ଜଣେ ହୀରା ବ୍ୟବସାୟୀଙ୍କ ପାଖରେ କାମ କରୁ କରୁ ତାଙ୍କ ନିଜ ବୁଦ୍ଧି ବଳରେ ହିଁ ଜଣେ ପ୍ରଖ୍ୟାତ ନିଜେ ହୀରା ବ୍ୟବସାୟୀ ହୋଇପାରିଲେ। ଯେହେତୁ ହୀରାକୁ ଚିହ୍ନିବାର ତାଙ୍କ ପାଖରେ ଗୋଟିଏ ବିଚକ୍ଷଣ ବୁଦ୍ଧି ଥିଲା। ଅନେକ ବ୍ୟାପାରୀ ସବୁ ତାଙ୍କ ପାଖକୁ ପ୍ରକୃତ କୋଉ ପ୍ରକାରର ହୀରା ଚିହ୍ନିବା ପାଇଁ ତାଙ୍କ ପାଖକୁ ଆଣୁଥିଲେ ଏବଂ ବାବାଙ୍କର ନାଁ ଥିଲା ଲେଖରାଜ। ତାଙ୍କୁ ଆଦରରେ ଲୋକ ସବୁ ଦାଦା ଲେଖରାଜ ବୋଲି କହୁଥିଲେ ଏବଂ ସେ ବହୁତ ଲୋକଙ୍କର ପ୍ରିୟ ଥିଲେ। ତାଙ୍କର ବ୍ୟକ୍ତିତ୍ୱ ଅସାଧାରଣ ଥିଲା। ସେ କିଛି ସମୟ ଭିତରେ ହିଁ ଧନଧାନ୍ୟ ସମ୍ପନ୍ନ ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ ହୋଇଗଲେ। ସମାଜରେ ବହୁତ ପ୍ରତିଷ୍ଠା ଲାଭ କଲେ। କିନ୍ତୁ ଭକ୍ତି କରିବା, ପୂଜା କରିବା, ଦାନ ପୁଣ୍ୟ କରିବା ତାଙ୍କ ଜୀବନର ଅଙ୍ଗ ଥିଲା। ସବୁଦିନ ଗୀତା ପଢ଼ୁଥିଲେ, ବିଷ୍ଣୁଙ୍କ ଚିତ୍ର ନିଜ ପକେଟରେ ସବୁବେଳେ ରଖୁଥିଲେ, ନିଜ ତକିଆ ତଳେ ରଖୁଥିଲେ, ଯେଉଁଠି ପଇସା ରଖନ୍ତି ସେଇ ଆଲମାରିରେ ରଖୁଥିଲେ ଏବଂ ବିଷ୍ଣୁଙ୍କର ଅନନ୍ୟ ଭକ୍ତ ଥିଲେ। କିନ୍ତୁ ଜୀବନରେ ତୃପ୍ତି ନାହିଁ, ଯେମିତି କିଛି ଆହୁରି ଆବଶ୍ୟକତା ରହିଛି। ଭଗବାନଙ୍କୁ ପାଇବା ପାଇଁ, ଭଗବାନଙ୍କୁ ଚିହ୍ନିବା ପାଇଁ ତୀବ୍ର ଇଚ୍ଛା। ଜଣେ ନୁହେଁ, ଦୁଇ ଜଣ ନୁହେଁ, ବାର ଜଣ ଗୁରୁ କରିବା ପରେ ବି ଭଗବତ ପ୍ରାପ୍ତିର ଭୋକ ମେଣ୍ଟି ନାହିଁ। ଭଗବାନ କିଏ ଜାଣିବା ପାଇଁ ବହୁତ ବ୍ୟାକୁଳ। 60 ବର୍ଷ ବୟସରେ ଦିନେ ତାଙ୍କର ଧର୍ମପତ୍ନୀଙ୍କୁ ଯଶୋଦାକୁ କହୁଛନ୍ତି, ଯଶୋଦା ଜୀବନ ନିରର୍ଥକ ହୋଇଗଲା, ଆମେ ସବୁ ବୁଢ଼ା ହୋଇଗଲେ, ଏବେ ମରିଯିବା, ଜୀବନରେ ଭଗବାନ ତ ମିଳିଲେନି, ଜୀବନ ବେକାର ହୋଇଗଲା। ଏମିତି 60 ବର୍ଷ ବୟସରେ ଯେତେବେଳେ ତାଙ୍କର କଲିକତାରେ ବମ୍ବେରେ ବହୁତ ତାଙ୍କର ବ୍ୟାପାର ଜୋରସୋରରେ ଚାଲିଛି, ବହୁତ ଧନ ଉପାର୍ଜନ କରୁଛନ୍ତି, ସେହି ସମୟରେ ବମ୍ବେରେ ନିଜ ଘରରେ ଦିନେ ସନ୍ଧ୍ୟା ସମୟରେ ବସିଛନ୍ତି ଏକାନ୍ତରେ, ହଠାତ୍ ଚତୁର୍ଭୁଜ ବିଷ୍ଣୁଙ୍କର ସାକ୍ଷାତକାର ତାଙ୍କୁ ହୋଇଛି ଏବଂ ସେହି ବିଷ୍ଣୁ କହୁଛନ୍ତି, ଅହମ୍ ଚତୁର୍ଭୁଜ ବିଷ୍ଣୁ ତତ୍ତ୍ୱମ୍। କିଛି ବୁଝିପାରିଲେନି, ହଠାତ୍ ଆନନ୍ଦରେ ଗଦଗଦ ହୋଇକି ତାଙ୍କ ପାଖରେ ସେଦିନ ଜଣେ ଗୁରୁ ଆସିଥିଲେ। ଗୁରୁ ପାଖକୁ ଯାଇକି କହୁଛନ୍ତି, ହେ ଗୁରୁଦେବ, ଆପଣଙ୍କ କୃପାବଳରେ ଆଜି ମୁଁ ଭଗବତ ଦର୍ଶନ କଲି। କିନ୍ତୁ ଗୁରୁଙ୍କର ହାବଭାବ ଦେଖିକି ସେ ବୁଝିପାରିଲେ ଯେ ଆଜି ଯେଉଁ ସାକ୍ଷାତକାର ହେଲା ମୋତେ ଚତୁର୍ଭୁଜ ବିଷ୍ଣୁଙ୍କର, ୟା ପଛରେ ଗୁରୁଙ୍କର କିଛି ହାତ ନାହିଁ, ବୋଧେ ସ୍ୱୟଂ ଭଗବାନ ମୋ ଉପରେ ହିଁ ସନ୍ତୁଷ୍ଟ ହୋଇଛନ୍ତି। ତାଙ୍କୁ ଏକାନ୍ତର ଆକର୍ଷଣ